ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଗୃହ କାର୍ଯ୍ୟ ସୁପରିଚାଳନା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଲେ ସରକାର। କେରଳରେ ନିପା ଭାଇରସ୍ରେ ସଂକ୍ରମିତ 14 ବର୍ଷ ବାଳକର ମୃତ୍ୟୁ ସୂଚନା। ଖୁବ୍ଶୀଘ୍ର କେରଳ ଗସ୍ତ କରିବ ଏକ ବହୁ ସଦସ୍ୟ ବିଶିଷ୍ଟ ଟିମ୍। ନେପାଳ ସଂସଦରେ ଆସ୍ଥା ଭୋଟ୍ରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିଜୟୀ। ସରକାରୀ ଚାକିରିରେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କଲେ ବାଂଲାଦେଶ ସୁପ୍ରିମକୋର୍ଟ। ଏବଂ ମହିଳା ଏସିଆ କପ୍ T20 କ୍ରିକେଟ୍ ଶୃଙ୍ଖଳାର ଆଜିର ମ୍ୟାଚ୍ରେ UAEକୁ 78 ରନ୍ରେ ପରାସ୍ତ କଲା ଭାରତ। ସଂସଦର ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସରକାର ଉଭୟ ଗୃହରେ ସୁଚାରୁ ରୂପେ ଗୃହ କାର୍ଯ୍ୟ ପରିଚାଳନା ନିମନ୍ତେ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ଏନେଇ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ସଂସଦର ସୁଚାରୁ ରୂପେ ପରିଚାଳନା ଉଭୟ ସରକାର ଏବଂ ବିରୋଧୀ ଦଳର ଦାୟିତ୍ୱ। ଶ୍ରୀ ରିଜିଜୁ ସର୍ବଦଳୀୟ ବୈଠକରେ ଉତ୍ତମ ପ୍ରସ୍ତାବ ଦେଇଥିବାରୁ ଉପସ୍ଥିତ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅର୍ଜୁନ ରାମ ମେଘୱାଲ, ଜେପି ନଡ୍ଡା, ଚିରାଗ ପାଶ୍ୱାନ, ରାମଦାସ ଅଠାୱାଲେ, କଂଗ୍ରେସର ଜୟରାମ ରମେଶ ଏବଂ ଗୌରବ ଗୋଗୋଇ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରଫୁଲ୍ଲ ପଟେଲ, ଡିଏମ୍କେର ଟିଆର୍ ବାଲୁ ଏବଂ ତିରୁଚି ଶିବା, ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂହ ଓ ଏଆଇଏମ୍ଆଇଏମ୍ର ସାଂସଦ ଅସାଉଦ୍ଦିନ ଓବେସୀ ପ୍ରମୁଖ ଉପସ୍ଥିତ ଥିଲେ। ସଂସଦର ଏହି ଅଧିବେଶନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ସଂଶୋଧନ ବିଲ୍ ସମେତ 6ଟି ନୂଆ ବିଧେୟକ ଆଗତ ହେବ। ଏଥିରେ ଅର୍ଥ ବିଧେୟକ ସମେତ 1934 ମସିହାର ବିମାନ ଅଧିନିୟମ ବଦଳରେ ଭାରତୀୟ ବାୟୁଯାନ ବିଧେୟକ 2024 ଗୃହର ମଞ୍ଜୁରୀ ଲାଗି ଆଗତ କରାଯିବ। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ରେ ଆଗତ ହେବାକୁ ଥିବା ବିଧେୟକଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଆସନ୍ତା ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଐତିହ୍ୟ ସମିତିର 46ତମ ଅଧିବେଶନକୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିବେ। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ଅଧିବେଶନରେ ବିଶ୍ୱ ଐତିହ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡ଼ିକ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଏଥିସହ 124ଟି ତାଲିକାଭୁକ୍ତ ବିଶ୍ୱ ଐତିହ୍ୟ ସ୍ମାରକୀଗୁଡ଼ିକର ସଂରକ୍ଷଣ ରିପୋର୍ଟ, ଆନ୍ତର୍ଜାତିକ ସହାୟତା ଏବଂ ଐତିହ୍ୟ ପାଣ୍ଠିର ଉପଯୋଗ ଉପରେ ମଧ୍ୟ ଆଲୋଚନା ହେବ। ନିପା ସଂକ୍ରମଣ ରୋକିବା ଲାଗି ଜନସ୍ୱାସ୍ଥ୍ୟ ଉପାୟଗୁଡ଼ିକୁ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର କେରଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେରଳର ମଲ୍ଲପୁରମ୍ ଜିଲ୍ଲାର ନିପା ଭାଇରସ୍ରେ ସଂକ୍ରମିତ 14 ବର୍ଷୀୟ କିଶୋରର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏକ ବହୁ ସଦସ୍ୟ ବିଶିଷ୍ଟ ଟିମ୍ କେରଳ ଗସ୍ତ କରିବ ବୋଲି ଜଣାପଡ଼ିଛି। ଏହି ଟିମ୍ ନିପା ସଂକ୍ରମଣର ଯାଞ୍ଚ କରିବା ସହିତ ଏହାକୁ ରୋକିବା ଲାଗି ବିଭିନ୍ନ ପ୍ରକାରର ବୈଷୟିକ ସହାୟତା ପ୍ରଦାନ କରିବ। ମନ୍ତ୍ରଣାଳୟ କହିଛି 2023ରେ କେରଳର କୋଜିକୋଡେ ଜିଲ୍ଲାରେ ନିପା ସଂକ୍ରମଣ ଦେଖାଦେଇଥିଲା। ବାଦୁଡ଼ି ହେଉଛି ନିପା ଭୂତାଣୁର ପ୍ରମୁଖ ବାହକ। ବାଦୁଡ଼ି ଖାଇଥିବା ଫଳକୁ ଖାଇବା ଦ୍ୱାରା ମଣିଷ ଦେହରେ ନିପା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଥାଏ। ଏନେଇ କେନ୍ଦ୍ର ସରକାର ଗତ 12 ଦିନ ମଧ୍ୟରେ କେରଳରେ ଏହି ଭୂତାଣୁରେ ସଂକ୍ରମିତ ଲୋକ ଏବଂ ତାଙ୍କ ସଂସ୍ୱର୍ଶରେ ଆସିଥିବା ଅନ୍ୟମାନଙ୍କୁ ସଙ୍ଗରୋଧ ତଥା ସଂକ୍ରମଣ ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଅଲଗା ରଖିବା ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଆସୁଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ସଂସଦରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। 263 ଖଣ୍ଡ ଭୋଟ୍ ମଧ୍ୟରୁ ଶ୍ରୀ ଓଲି 188 ଖଣ୍ଡ ଭୋଟ୍ ପାଇଛନ୍ତି। 72 ବର୍ଷୀୟ ବରିଷ୍ଠ କମ୍ୟୁନିଷ୍ଟ ନେତା ଶ୍ରୀ ଓଲି ଚଳିତ ଥର ପୂର୍ବ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ଦଳଠାରୁ ଅଲଗା ହୋଇ ନେପାଳୀ କଂଗ୍ରେସ ସହ ମେଣ୍ଟ କରିଛନ୍ତି। ସେ ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାଲ୍ ନୋଟ୍ କାରବାର କରୁଥିବା ଏକ ଅନ୍ତର୍ଜାତୀୟ ରାକେଟ୍ର 2 ଜଣ ସଦସ୍ୟଙ୍କୁ ଆଜି ଦିଲ୍ଲୀ ପୁଲିସ୍ର ଏକ ସ୍ୱତନ୍ତ୍ର ସେଲ୍ ଗିରଫ କରିଛି। ସେମାନଙ୍କଠାରୁ 2,91,000 ଟଙ୍କାର 500 ଟଙ୍କିଆ ଜାଲ୍ ନୋଟ୍ ଜବତ କରାଯାଇଛି। ଏହାଛଡ଼ା ସେମାନଙ୍କ ନିକଟରୁ ପୁଲିସ୍ ସିମ୍ କାର୍ଡ ସହ 5ଟି ମୋବାଇଲ୍ ଜବତ କରିଛି। ସୂଚନା ଅନୁଯାୟୀ ଏହି ଅନ୍ତର୍ଜାତୀୟ ରାକେଟ୍ ପଡ଼ୋଶୀ ଦେଶରୁ ଜାଲ୍ ନୋଟ୍ ବିହାର ଆଣିବା ପରେ ଦିଲ୍ଲୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ପହଞ୍ଚାଉଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶରେ ସରକାରୀ ଚାକିରିରେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥା ନେଇ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଆଜି ସେଠାକାର ସୁପ୍ରିମକୋର୍ଟ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି। ନ୍ୟାୟାଳୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ଫେରିବା ଲାଗି କୋର୍ଟ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଚଳିତ ମାସ ଆରମ୍ଭରୁ ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ କରୁଥିଲେ। ପୁଲିସ୍ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏପର୍ଯ୍ୟନ୍ତ 100ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ 1971 ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ 30% ସଂରକ୍ଷଣ ପରିବର୍ତ୍ତେ କେବଳ 5% ସଂରକ୍ଷଣ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ 30% ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଆସୁଥିଲେ। 2018 ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ସରକାର ଏହି ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ। ପରେ ଉଚ୍ଚ ନ୍ୟାୟାଳୟ ସରକାରଙ୍କ ନିଷ୍ପଭିକୁ ଅବୈଧ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଗଣିତ ଅଲମ୍ପିଆଡ୍ରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଦଳ ଏହି ପ୍ରତିଯୋଗିତାରେ 4 ସ୍ୱର୍ଣ୍ଣ ଏବଂ 1 ରୌପ୍ୟ ପଦକ ହାସଲ କରିଛି। ସେ କହିଛନ୍ତି ଏହି ବିଜୟ ଦ୍ୱାରା ଦେଶର ଯୁବପିଢ଼ି ପ୍ରେରଣା ପାଇବେ ଏବଂ ଗଣିତକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗ୍ରହ ବୃଦ୍ଧି ପାଇବ। ଭାରତୀୟ ପୁଞ୍ଜି ବଜାରରେ ସକାରାତ୍ମକ ଅଭିବୃଦ୍ଧି ପରେ ବିଦେଶୀ ନିବେଶକାରୀମାନେ ପୁଞ୍ଜି ବିନିଯୋଗ କରୁଛନ୍ତି। ଜୁଲାଇ ମାସର ପ୍ରଥମ 3 ମଧ୍ୟରେ ଦେଶର ପୁଞ୍ଜିବଜାରରେ ବିଦେଶ ନିବେଶକମାନେ 44,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜିବଜାରରେ ଏପର୍ଯ୍ୟନ୍ତ 30,771 କୋଟି ଟଙ୍କା ଓ ଋଣ ବଜାରରେ 13,573 କୋଟି ଟଙ୍କା ବିନିଯୋଗ କରିଛନ୍ତି। ଚଳିତ ମାସରେ ଭାରତୀୟ ପୁଞ୍ଜିବଜାରରେ 44,345 କୋଟି ଟଙ୍କାର ନିବେଶ ହୋଇଥିବା ଜଣାପଡ଼ିଛି। ବାଂଲାଦେଶରେ ଶିକ୍ଷା ଗ୍ରହଣ କରୁଥିବା 373 ଛାତ୍ରଛାତ୍ରୀ ଓ ନେପାଳର 3 ବିଦ୍ୟାର୍ଥୀ 2 ଚେକ୍ପୋଷ୍ଟ ଅତିକ୍ରମ କରିଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ କହିଛି। ବାଂଲାଦେଶରେ ଗତ କିଛିଦିନ ହେବ ସଂରକ୍ଷଣ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା କାରଣରୁ ଛାତ୍ରଛାତ୍ରୀମାନେ ନିଜ ଦେଶକୁ ଫେରୁଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ତ୍ରିପୁରା ଫ୍ରଣ୍ଟିୟର୍ର ମହାନିରୀକ୍ଷକ ପଟେଲ ପିୟୁଷ ପୁରୁଷୋତ୍ତମ ଦାସ କହିଛନ୍ତି ପ୍ରାୟ 300 ଛାତ୍ରଛାତ୍ରୀ ସୋନାମୁରା ଜିଲ୍ଲାର ଶ୍ରୀମନ୍ତପୁର ଚେକ୍ପୋଷ୍ଟରୁ ଫେରିଛନ୍ତି। 76 ଅଖୌରା ଚେକ୍ପୋଷ୍ଟରୁ ଫେରିଥିବା ସେ କହିଛନ୍ତି। 300 ଛାତ୍ରଙ୍କୁ ନେଇ ଆଉ ଏକ ଦଳ ଆଜି ଦେଶକୁ ଫେରିଛି। ବାଂଲାଦେଶରେ ବହୁ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଏନ୍ଆଇସିର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଡିପ୍ ଫେକ୍ ଭିଡ଼ିଓ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆର୍ଆଇ ଛାଗ୍ଲାଙ୍କ ଏକକ ଖଣ୍ଡପୀଠ ଏନ୍ଆଇସି ଟ୍ରେଡ୍ମାର୍କର ଉଲ୍ଲଂଘନ କରିଥିବା ସମସ୍ତ ଆକାଉଣ୍ଟକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏ ସମ୍ପର୍କିତ ସମସ୍ତ ତଥ୍ୟ ଆସନ୍ତା 3 ମଧ୍ୟରେ କୋର୍ଟକୁ ପ୍ରଦାନ କରିବା ପାଇଁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 19 ହେବ। ଚଳିତ ବର୍ଷର ପ୍ରଥମାର୍ଦ୍ଧର ଆକଳନ ଅନୁଯାୟୀ ଜାପାନରେ 22% କମ୍ପାନୀ ଦେବାଳିଆ ହୋଇଛନ୍ତି। ସୂଚନା ଅନୁଯାୟୀ ଦରଦାମ ବୃଦ୍ଧି, ଶ୍ରମିକ ଅଭାବ ଏବଂ ଆର୍ଥିକ ସହଯୋଗ ହ୍ରାସ ପାଇବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଏକ ସର୍ଭେରୁ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ 4,887 କମ୍ପାନୀ ଦେବାଳିଆ ହୋଇଥିବା ଜଣାପଡ଼ିଛି। ମହିଳା ଏସିଆ କପ୍ ଟି20 କ୍ରିକେଟ୍ ଶୃଙ୍ଖଳାର ଆଜିର ମ୍ୟାଚ୍ରେ ଭାରତ 78 ରନ୍ରେ ସଂଯୁକ୍ତ ଆରବ ଏମିରେଟ୍ସକୁ ପରାସ୍ତ କରିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆଜି ଅନୁଷ୍ଠିତ ମ୍ୟାଚ୍ରେ ୟୁଏଇ ପ୍ରଥମେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି 20 5 ହରାଇ 201 ରନ୍ ସ୍କୋର କରିଥିଲା। ୟୁଏଇ 20 7 ହରାଇ ମାତ୍ର 123 ରନ୍ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟ ଏକ ମ୍ୟାଚ୍ ନେପାଳ ପାକିସ୍ତାନ ମଧ୍ୟରେ ଜାରି ରହିଛି। ପାକିସ୍ତାନ ଟସ୍ ଜିତି ନେପାଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ। କେରଳରେ ନିପା ଭାଇରସରେ ସଂକ୍ରମିତ 14 ବର୍ଷ ବାଳକର ମୃତ୍ୟୁ ସୂଚନା। ନେପାଳ ସଂସଦରେ ଆସ୍ଥା ଭୋଟ୍ରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିଜୟୀ, ସରକାରୀ ଚାକିରିରେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କଲେ ବାଂଲାଦେଶ ସୁପ୍ରିମକୋର୍ଟ, ଏବଂ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ଆଜିର ମ୍ୟାଚ୍ରେ ୟୁଏଇକୁ 78 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।